ନମସ୍କାର ଶ୍ରୋତା ବନ୍ଧୁ, ସକାଳର ଖବରକୁ ଆପଣଙ୍କୁ ସ୍ୱାଗତ। ଦେଶର ଉନ୍ନତି ପାଇଁ ଦୁର୍ନୀତିର ମୂଳୋତ୍ପାଟନ ଜରୁରୀ। 69ତମ ସ୍ୱାଧୀନତା ଦିବସ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାଠାରେ ପତାକା ଉତ୍ତୋଳନ କରିଥିଲେ। ସେ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ ଦୁର୍ନୀତିର ମୂଳୋତ୍ପାଟନ ହୋଇପାରିଲେ ଦେଶର ଉନ୍ନତି ହୋଇପାରିବ। ବର୍ତ୍ତମାନ ସୁଦ୍ଧା ଦୁର୍ନୀତି ବିରୁଦ୍ଧରେ 1800 କେସ୍ ରେଜିଷ୍ଟର କରିଛି CBI। ସିଧାସଳଖ LPG ରିହାତି ଯୋଗୁଁ ଦେଶର ପ୍ରାୟ 1500 କୋଟି ଟଙ୍କା ବଞ୍ଚିପାରିଛି। ପ୍ରଧାନମନ୍ତ୍ରୀ ମଧ୍ୟ ଦେଶବାସୀଙ୍କୁ ମନେ ପକାଇବାକୁ ଯାଇ କହିଥିଲେ, ସେ ଦେଇଥିବା କଥା ଅନୁସାରେ ଏବଂ ରାଜ୍ୟ ସରକାରଙ୍କ ସହଯୋଗରେ ପ୍ରତ୍ୟେକ ସ୍କୁଲରେ ଉଭୟ ବାଳକ ଓ ବାଳିକାମାନଙ୍କ ପାଇଁ ପୃଥକ୍ ପୃଥକ୍ ପାଇଖାନାର ବ୍ୟବସ୍ଥା ପ୍ରାୟ ହୋଇସାରିଛି। ସ୍ୱାଧୀନତା ଦିବସରେ ଜେଲ୍ ଗଲେ ସାରଥୀ। ଗତକାଲି ସାରା ଦେଶ ବହୁତ ଧୁମ୍ଧାମ୍ରେ ତାର 69ତମ ସ୍ୱାଧୀନତା ଦିବସ ପାଳନ କରୁଥିବା ବେଳେ ନିଜକୁ ଭଗବାନ ବୋଲାଉଥିବା ସାରଥୀଙ୍କୁ ଚୌଦ୍ୱାର ଜେଲ୍ ଯିବାକୁ ପଡ଼ିଛି। କ୍ରାଇମବ୍ରାଞ୍ଚର ରିମାଣ୍ଡ ଅବଧି ସରିଯାଇଥିବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ସାରଥୀଙ୍କୁ ଜେରା ସମୟରେ ଅନେକ ତଥ୍ୟ ପଦାକୁ ଆସିବା ସହ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସିଜ୍ କରିଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ମିଳିଛି। କଡ଼ା ସୁରକ୍ଷା ବଳୟ ମଧ୍ୟରେ 69ତମ ସ୍ୱାଧୀନତା ଦିବସ ପାଳିତ। ଗତକାଲି ରାଜ୍ୟର କୋଣ ଅନୁକୋଣରେ ଧୁମ୍ଧାମ୍ରେ ପାଳିତ ହୋଇଯାଇଛି 69ତମ ସ୍ୱାଧୀନତା ଦିବସ। ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା। ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଗାନ୍ଧୀ ମାର୍ଗଠାରେ ପତାକା ଉତ୍ତୋଳନ କରିବା ସହ ପ୍ୟାରେଡ୍ର ଅଭିବାଦନ ଗ୍ରହଣ କରିଥିଲେ। 69ତମ ସ୍ୱାଧୀନତା ଦିବସ ଉପଲକ୍ଷେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଘୋଷଣା। ପଞ୍ଚାୟତ ତଥା ଗ୍ରାମଗୁଡ଼ିକର ଉନ୍ନତି ପାଇଁ ଆସନ୍ତା 5 ବର୍ଷ ମଧ୍ୟରେ ପଞ୍ଚାୟତକୁ 16 କୋଟି ଟଙ୍କାର ଅନୁଦାନ ଦିଆଯିବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଛନ୍ତି। ରାଜ୍ୟର ବେକାର ଯୁବକ ଯୁବତୀଙ୍କ ପାଇଁ 3 ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏତଦ୍ବ୍ୟତୀତ ବିଜୁ ପକ୍କା ଘର ଯୋଜନା ମାଧ୍ୟମରେ ବର୍ତ୍ତମାନ ସୁଦ୍ଧା 5,70,000 କଚ୍ଚା ଘରକୁ ପକ୍କା ଘରରେ ପରିଣତ କରାଯାଇପାରିଛି ଏବଂ ରାଜ୍ୟର ସମସ୍ତ କଚ୍ଚା ଘରକୁ ପକ୍କା ଘରରେ ପରିଣତ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ସମ୍ଭାବ୍ୟ ମରୁଡ଼ି ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଭିନ୍ନ ଯୋଜନା ପ୍ରସ୍ତୁତ କରାଯାଉଛି ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ କହିଛନ୍ତି। ଖେଳ ଖବର। ପ୍ରଥମ ଟେଷ୍ଟରେ ଭାରତ ପରାସ୍ତ। ଶ୍ରୀଲଙ୍କାଠାରେ ଚାଲିଥିବା ଶ୍ରୀଲଙ୍କା ଭାରତ ପ୍ରଥମ ଟେଷ୍ଟରେ ଶ୍ରୀଲଙ୍କା ଭାରତକୁ 63 ରନ୍ରେ ପରାସ୍ତ କରିଛି। ଶ୍ରୋତାବନ୍ଧୁ, ଯଦି ଆପଣ ଓଡ଼ିଶା ମୋବାଇଲ ବାଣୀରେ ନ୍ୟୁଜ୍ ଶୁଣିବାକୁ ଚାହୁଁଛନ୍ତି ତେବେ 3 ଅଙ୍କ ଟିପି ନିଜର ମତାମତ ଦିଅନ୍ତୁ। ଧନ୍ୟବାଦ।